ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବାବଦରେ ପ୍ରତ୍ୟେକ ମାସରେ ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା ଏବଂ ପରିବେଶ ସନ୍ତୁଳନ ଏବଂ ଜୈବମଣ୍ଡଳର ସଂରକ୍ଷଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜୈବମଣ୍ଡଳ ସଂରକ୍ଷଣ ଦିବସ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏହି ମାମଲାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ସମ୍ପର୍କରେ ପୂର୍ବରୁ ଦୁଇଥର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଆଗାମୀ ଦିନରେ ମହାନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଚାର ଚାଲିଛି। ଆନିକଟ୍ଠାରୁ ଆରମ୍ଭ କରି ବ୍ୟାରେଜ୍ ଓ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ 890 କୋଟି ଟଙ୍କା ବ୍ୟୟରେ 83ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଏହିସବୁ ପ୍ରକଳ୍ପର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିମାସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଆପଣଙ୍କର ବେଲପଡ଼ାଠାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଅପରଲାମ୍ ଜଳସେଚନ ପ୍ରକଳ୍ପ, ଏହାର ଭିତ୍ତିପ୍ରସ୍ତର ଦେବା ସହିତ ଏହାକୁ ଯଥା ସମୟରେ କାମ ଆରମ୍ଭ କରି ସାରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି। ସେଥିରେ 300 କୋଟି ଟଙ୍କାର ଏ ପ୍ରକଳ୍ପରେ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଉଭୟ ଇଏ ଖରିଫ ଫସଲ ଏବଂ ରବି ଫସଲ ପାଇଁ ମଧ୍ୟ ଚାଷୀମାନେ ଉପକୃତ ହେବେ। ପାଖାପାଖି 15,000ରୁ ଅଧିକ ଚାଷୀ ତାଙ୍କର ଜମିରେ ଜଳସେଚନ କରାଇବାର ବ୍ୟବସ୍ଥା ଏଥିରେ କରାଯାଉଛି। ବେଲପଡ଼ା ବ୍ଲକର 25ଟି ଗ୍ରାମ ଏବଂ 38,000ରୁ ଅଧିକ ଚାଷୀ ଏଥିରେ ଉପକୃତ ହେବେ। ଲାଞ୍ଚ ନଦୀ ଉପରେ 2495 ମିଟର ଲମ୍ବା ଡ୍ୟାମ୍ରେ 210 କିଲୋୱାଟ୍ ବିଜୁଳି ଉତ୍ପାଦନ କ୍ଷମ ଜଳ ବିଦ୍ୟୁତ୍ ଶକ୍ତି ୟୁନିଟ୍ ସ୍ଥାପନ କରିବା ପାଇଁ ମଧ୍ୟ ଏଥିରେ ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ଓ 11 ତାରିଖରେ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି କୁହାଯାଇଛି। କଟକ ଓ ଭୁବନେଶ୍ୱରରେ ଗତ ମାସରେ 780 ଜଣ ସାଇବର ଠକେଇର ଶିକାର ହୋଇଛନ୍ତି। ପୁଲିସ୍ ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ 9 କୋଟିରୁ ଅଧିକ ଟଙ୍କା ସାଇବର ଅପରାଧୀ ଠକେଇ କରିଛନ୍ତି। ଭୁବନେଶ୍ୱର ସାଇବର କ୍ରାଇମ୍ ହେଲ୍ପ ଡେସ୍କରେ ଗତ ମାସକ ମଧ୍ୟରେ 476 ଅଭିଯୋଗ ଆସିଥିବାବେଳେ 7,06,33,000ରୁ ଅଧିକ ଟଙ୍କାର ଠକେଇ ହୋଇଛି। ସେଥିମଧ୍ୟରୁ 40,63,000 ଟଙ୍କା ଅଭିଯୋଗକାରୀଙ୍କୁ ପୁଲିସ୍ ଫେରସ୍ତ କରିଛି। ସେହିଭଳି 1,75,00,000ରୁ ଉର୍ଦ୍ଧ୍ୱ ଟଙ୍କାକୁ ବ୍ଲକ୍ କରାଯାଇଛି। କଟକ ସାଇବର କ୍ରାଇମ୍ ହେଲ୍ପ ଡେସ୍କରେ ଗତ ମାସରେ 304 ଅଭିଯୋଗ ଆସିଥିବାବେଳେ 2,86,72,000 ଟଙ୍କାର ଠକେଇ ହୋଇଛି। ପୁଲିସ୍ ସେଥିମଧ୍ୟରୁ ଅଭିଯୋଗକାରୀଙ୍କୁ 90,00,000 ଟଙ୍କା ଫେରସ୍ତ କରିଛି। 8,55,000 ଟଙ୍କା ବ୍ଲକ୍ କରାଯାଇଛି। ସାଇବର ଅପରାଧୀମାନେ ୟୁପିଆଇ, କ୍ରେଡିଟ୍ ଡେବିଟ୍ କାର୍ଡ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଠକେଇ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ଅକ୍ଟୋବର ମାସରେ ୟୁପିଆଇ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ରେ ରେକର୍ଡ 1,658 କୋଟି କାରବାର କରାଯାଇଥିବା କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଗତ ମାସରେ ଦୈନିକ ହାରାହାରି କାରବାର ସଂଖ୍ୟା 53,50,00,000 ଏବଂ କାରବାର ରାଶି 75,801 କୋଟି ଟଙ୍କା ରହିଥିଲା। ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ୟୁପିଆଇ କାରବାରରେ 45% ବୃଦ୍ଧି ହୋଇଛି। ବିଦ୍ୟାଳୟଠାରୁ 300 ଫୁଟ ମଧ୍ୟରେ ମାଦକ ଦ୍ରବ୍ୟ ଓ ନିଶା ବିକ୍ରିକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ୱତ୍ଥୀ ଏସ୍ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ପତ୍ର ଲେଖିଛନ୍ତି। ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଶାର କୁପ୍ରଭାବ ବଢ଼ୁଥିବାରୁ ଏ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 2025 ମାଟ୍ରିକ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ବୋର୍ଡର ୱେବ୍ସାଇଟ୍ www.bscodisha.ac.in ରେ ଉପଲବ୍ଧ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପତ୍ର ବିନିମୟ ପାଠ୍ୟକ୍ରମର ପରୀକ୍ଷାର୍ଥୀ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଅଫ୍ଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଅନ୍ୟପକ୍ଷରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ୍ ଆସେସ୍ମେଣ୍ଟ ପରୀକ୍ଷାର ନମ୍ଘର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବୋର୍ଡ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯିବ। ଆସନ୍ତାକାଲି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ, 6 ତାରିଖରେ କଳାହାଣ୍ଡିର ଧର୍ମଗଡ଼, 12 ତାରିଖରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ଗଞ୍ଜାମର ଭଞ୍ଜନଗର ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଏହି ମେଳାର ଆୟୋଜନ ହେବ। କୃଷି ଯନ୍ତ୍ରପାତି ମେଳାରେ ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ବିକ୍ରୟ ସହ କୃଷି ଓ ଆନୁଷଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ପ୍ରଚାର ପ୍ରସାର କରାଯିବ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ଘର 1553333 ଯୋଗାଯୋଗ କରାଯାଇପାରିବ। ଅନୁଗୁଳ ଡେଲି ମାର୍କେଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ଆଜି ମଧ୍ୟାହ୍ନରେ ହଠାତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିବା ଫଳରେ ସେଠାରେ ଥିବା ପରିବା ଦୋକାନ, ଦୁଇଟି ଦୁଇଚକିଆ ଯାନ ପୋଡ଼ି ନଷ୍ଟ ହୋଇଯାଇଛି। ରବିବାର ଯୋଗୁଁ ଡେଲି ମାର୍କେଟରେ ଭିଡ଼ ଥିଲେ ମଧ୍ୟ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଖବର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିଛି। ଡେଲାଙ୍ଗ ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ଜନସାଧାରଣ ଏବଂ ପରିବେଶ ମଧ୍ୟରେ ସମ୍ପର୍କକୁ ସଶକ୍ତ କରିବା ତଥା ବୈଷୟିକ ପରିବର୍ତ୍ତନ ପାଇଁ ସ୍ଥାନୀୟ କାର୍ଯ୍ୟକାରିତାକୁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ଅନ୍ତର୍ଜାତୀୟ ଜୈବମଣ୍ଡଳ ସଂରକ୍ଷଣ ଦିବସ ପାଳନ କରାଯାଉଛି। ସାଧାରଣତଃ ସଂରକ୍ଷିତ ଦୁର୍ଲଭ ଜୈବ ବିବିଧତା ପରିପୂର୍ଣ୍ଣ ସ୍ଥାନ ଏବଂ ପ୍ରାକୃତିକ ସ୍ଥଳଗୁଡ଼ିକୁ ଜୈବମଣ୍ଡଳ ସଂରକ୍ଷଣ ବୋଲି କୁହାଯାଇଥାଏ। ପ୍ରକୃତି ସହିତ ସ୍ଥାୟୀ ଏବଂ ସାମଞ୍ଜସ୍ୟପୂର୍ଣ୍ଣ ସଂହତି ରକ୍ଷା କରିବା ଲାଗି ଏହି ଦିବସ ପାଳନ କରାଯାଉଛି। 2021 ୟୁନେସ୍କୋ ସାଧାରଣ ଅଧିବେଶନରେ ଜୈବମଣ୍ଡଳ ସଂରକ୍ଷଣ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୟୁନେସ୍କୋ ତଥ୍ୟ ଅନୁସାରେ ବିଶ୍ୱର 136 ଦେଶରେ 769 ଜୈବମଣ୍ଡଳ ସଂରକ୍ଷଣ ସ୍ଥଳ ରହିଛି। ସଂରକ୍ଷିତ ଜୈବମଣ୍ଡଳଗୁଡ଼ିକ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ ପାଇଁ ଜୀବନ୍ତ ପରୀକ୍ଷାଗାର ଭାବେ କାର୍ଯ୍ୟ କରୁଛି ବୋଲି ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇ କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ ପକ୍ଷରୁ ବିଏମ୍ସି କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଂକ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ପୁଲିସ୍ ଡିଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ ନାଗରିକମାନେ ଶୃଙ୍ଖଳାଗତ ନୀତିରେ ରହି କାର୍ଯ୍ୟ କଲେ ଦୁର୍ନୀତି ନିବାରଣ ହୋଇପାରିବ ବୋଲି ମତ ଦେଇଥିଲେ। ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ ଆରକ୍ଷୀ ଅଧୀକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା। କଟକରେ ମା' କାଳୀଙ୍କ ଭସାଣ ଉତ୍ସବ ଆଜି ଅନୁଷ୍ଠିତ ହେଉଛି। ପୂର୍ବାହ୍ନ ପ୍ରାୟ 10:00 ମେଢ଼ଗୁଡ଼ିକୁ ମଣ୍ଡପରୁ ବାହାର କରାଯାଇ ସାହି ପରିକ୍ରମା କରାଯାଉଛି। ବିଭିନ୍ନ ସାହି ପରିକ୍ରମା ପରେ ପୁରୀଘାଟ ଥାନା ଅନ୍ତର୍ଗତ ଦେବୀଗଡ଼ାକୁ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ନିଆଯିବ ଏବଂ ସେଠାରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। ଚଳିତ ବର୍ଷ କଟକରେ 70 ଉର୍ଦ୍ଧ୍ୱ କାଳୀ ପ୍ରତିମା ପୂଜା ପାଉଥିଲେ। ଭସାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କଟକ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବାବଦରେ ପ୍ରତ୍ୟେକ ମାସରେ ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା ଏବଂ ପରିବେଶ ସନ୍ତୁଳନ ଏବଂ ଜୈବମଣ୍ଡଳର ସଂରକ୍ଷଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜୈବମଣ୍ଡଳ ସଂରକ୍ଷଣ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।